ओम शांति। 4 अगस्त 2025 मसीह मधुर महावाक्य मीठे बच्चे बाबा तुम मान को फूल मान राजा करने आसी से विकार कौन सी दुर्गंध तुम भितर रहा उचित नुहे। प्रश्न विकार अंश को समाप्त करने क्यों पुरुषार्थ करबा को हेबो। उत्तर निरंतर अंतर्मुखी हुई रहिबार पुरुषार्थ करो। अंतर्मुखी अर्थात गोटिए सेकेंड रे शरीर रु अलगा हेबा। एही दुनिया रो शुद्ध बुद्ध अर्थात चेतना जेपरी बिल्कुल भूली जाउथिबो गोटिए सेकेंड रे ऊपर को जीव एवं आसीबो। ए अभ्यास द्वारा विकार अंश समाप्त हो जीव। कर्म करथवा समय रे मझरे मझरे अंतर्मुखी हो जाओ। ए परि लागो जे परि बिल्कुल निस्तब्ध हो जाय छे। कोनोसी हलचल नाही। ए सृष्टि बिल्कुल नथिबा भली अनुभव हेओ। ओम शांति। एठारे प्रत्येक को कहा जाउछि जे अशरीरी हुई बाबांक स्मृति रे बस एवं ता सहित सृष्टि चक्र को मध्य मने पकाओ। मनुष्य 84 जन्मर चक्र को बुझु नहंती बुझिबे ही नहीं। जे माने 84 जन्मर चक्र लगाउछंती सही माने ही बुझिबा को आसिबे। तुमको एहा ही मने रखिबा को हेबो। एहा को सदर्शन चक्र कुहा जाउछि जहां द्वारा आसुरे ख्याल समाप्त हो जिवो। एपरि नहे जे कोनोसी असुर बसिछंती जहांकर गोळा कटि जिवो। मनुष्य सदर्शन चक्रर अर्थ मध्य बुझनाहंती। एही ज्ञान तुम पिला मानंकु एही ठारे ही मिलुछि। कमल पुष्प समान गृहस्थ व्यवहार रही पवित्र हो। भगवान वाच अटे ना। एही गोटिए जन्म पवित्र हेबा द्वारा भविष्य 21 जन्म तुमे पवित्र दुनिया रो मालिक हेबो। सत्य युग को शिवालय कहा जाउछि। कली युग हेउछि वैश्यालय। एही दुनिया बदलुछि एहा भारत रही कथा अटे। अन्य कहा कथा रे मुंड पुराइबा अनुचित। कहुछंती जीवजंतुंकर अवस्था कण हेबो अन्य धर्मर कण हेबो। कह प्रथमे निज कथा तो बुझो पछरे अन्य मानंकर कथा। भारतवासी माने ही निजर धर्म को भूली दुखी हो जायछंती। भारत रे ही डाकुछंती तुमे माता पिता। बिलात रे माता पिता अक्षर कहि नथान से माने केवल गॉड फादर बोली कहि थांती। वास्तव रे भारत रे ही अपार सुख थिला। भारत स्वर्ग थिला। एक था मध्य तुमे जानी छो बाबा आसी कंटा को फुलो कराउछंती। बाबांको बागवान अर्थात बगीचार मालिक कहा जाउछि। डाकुछंती हे प्रभु आपण आसी कंटा रो फुलो करांतु। बाबा फुलो रो बगीचा करुछंती। माया अपनी कंटा रो जंगल कर देउछि। मनुष्य तो कहि देउछंती हे ईश्वर तुमर माया बहुत प्रबल अटे। ना ईश्वर को ना माया को सठिक रूप रे जानुछंती। केही जने एही अक्षर कहि देले बास रिपीट करि चलले। एहार अर्थ किछि हेले नाही। तुमे जानै छो एहा हेउछि ड्रामा रो खेल। राम राज्य एवं रावण राज्य। राम राज्य रे सुख रावण राज्य रे दुख रहिछि। ଏଠାକାର ହିଁ କଥା ଅଟେ। ଏହା କୌଣସି ପ୍ରଭୁଙ୍କର ମାୟା ନୁହେଁ। ମାୟା କୁହାଯାଏ ପାଞ୍ଚ ବିକାରକୁ, ଯାହାକୁ ରାବଣ ବୋଲି କହୁଛନ୍ତି। ବାକି ମନୁଷ୍ୟ ତ ପୂର୍ବ ଜନ୍ମ ନେଇ 84 ଜନ୍ମର ଚକ୍ରରେ ଆସିଥାନ୍ତି। ସତୁଗୁଣୀରୁ ତମ ପ୍ରଧାନ ହେବାକୁ ପଡିବ। ବର୍ତ୍ତମାନ ସମୟରେ ସମସ୍ତେ ବିକାରରୁ ଜନ୍ମ ହେଉଛନ୍ତି, ସେଥିପାଇଁ ବିକାରୀ କୁହାଯାଉଛି। ନାମ ବି ରହିଛି ବିକାରୀ ଦୁନିଆ ଓ ନିର୍ବିକାରୀ ଦୁନିଆ, ଅର୍ଥାତ୍ ପୁରୁଣା ଦୁନିଆରୁ ନୂଆ କିପରି ହେଉଛି ଏହା ବୁଝିବା ତ ସାଧାରଣ କଥା ଅଟେ। ନୂଆ ଦୁନିଆରେ ପ୍ରଥମେ ସ୍ୱର୍ଗ ଥିଲା। ପିଲାମାନେ ଜାଣିଛନ୍ତି ସ୍ୱର୍ଗର ସ୍ଥାପନା ପରମ ପିତା ପରମାତ୍ମା କରିଥାନ୍ତି। ସେଠାରେ ଅସରନ୍ତି ସୁଖ ରହିଥାଏ। ଜ୍ଞାନ ଦ୍ୱାରା ଦିନ, ଭକ୍ତି ଦ୍ୱାରା ରାତି କିପରି ହେଉଛି ଏ କଥା ମଧ୍ୟ କେହି ବୁଝୁନାହାନ୍ତି। କହୁଛନ୍ତି ବ୍ରହ୍ମା ତଥା ବ୍ରହ୍ମା ମୁଖବଂଶାବଳୀ, ବ୍ରାହ୍ମଣ ମାନଙ୍କର ଦିନ ପୁଣି ସେହି ବ୍ରାହ୍ମଣ ମାନଙ୍କ ରାତି ହେଉଛି। ଦିନ ଏବଂ ରାତ୍ରି ଏହିଠାରେ ହିଁ ହେଉଛି ଏ କଥା କେହି ବୁଝୁନାହାନ୍ତି। ପ୍ରଜାପିତା ବ୍ରହ୍ମାଙ୍କର ରାତି, ତେବେ ନିଶ୍ଚୟ ତାଙ୍କର ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ମାନଙ୍କର ମଧ୍ୟ ରାତ୍ରି ହେବ। ଅଧା କଳ୍ପ ଦିନ, ଅଧା କଳ୍ପ ରାତ୍ରି ହେଉଛି। ଏ ବାବା ଆସିଛନ୍ତି ନିର୍ବିକାରୀ ଦୁନିଆ ତିଆରି କରିବା ପାଇଁ। ବାବା କହୁଛନ୍ତି ପିଲାମାନେ କାମ ମହାଶତ୍ରୁ ଅଟେ, ତା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ସମ୍ପୂର୍ଣ୍ଣ ନିର୍ବିକାରୀ ପବିତ୍ର ହେବାକୁ ପଡିବ। ଅପବିତ୍ର ହୋଇଯିବାରୁ ତୁମେ ବହୁତ ପାପ କରିଛ। ଏହା ହେଉଛି ପାପ ଆତ୍ମା ମାନଙ୍କର ଦୁନିଆ। ପାପ ନିଶ୍ଚୟ ଶରୀର ସହିତ କରିବେ, ତେବେ ଯାଇ ପାପ ଆତ୍ମା ହେବେ। ଦେବତା ମାନଙ୍କର ପବିତ୍ର ଦୁନିଆରେ ପାପ ହୁଏ ନାହିଁ। ଏଠାରେ ତୁମେ ଶ୍ରୀମତ ଆଧାରରେ ଶ୍ରେଷ୍ଠ ତଥା ପୁଣ୍ୟ ଆତ୍ମା ହେଉଛ। ଶ୍ରୀ ଶ୍ରୀ 108 ମାଳା ରହିଛି, ଉପରେ ଫୁଲ ରହିଛି, ତାଙ୍କୁ ଶିବ କୁହାଯାଏ। ସେ ହେଉଛନ୍ତି ନିରାକାରୀ ଫୁଲ। ପୁଣି ସାକାରରେ ନାରୀ ପୁରୁଷ ରହିଛନ୍ତି, ସେମାନଙ୍କର ମାଳା ତିଆରି କରାଯାଇଛି। ଶିବ ବାବାଙ୍କ ଦ୍ୱାରା ଏମାନେ ପୂଜ୍ୟ ଓ ସ୍ମରଣ ଯୋଗ୍ୟ ହେଉଛନ୍ତି। ତୁମେ ସନ୍ତାନ ମାନେ ଜାଣିଛ ବାବା ଆମକୁ ବିଜୟ ମାୟାର ଦାନା କରାଉଛନ୍ତି। ଆମେ ଯୁଗର ବଳ ଦ୍ୱାରା ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛୁ। ୟାର ଦ୍ୱାରା ହିଁ ବିକର୍ମ ବିନାଶ ହେବ। ପୁଣି ତୁମେ ସତୁ ପ୍ରଧାନ ହୋଇଯିବ। ଲୋକମାନେ ତ ନ ବୁଝି କହିଦେଉଛନ୍ତି ହେ ପ୍ରଭୁ ତୁମର ହିଁ ମାୟା ଅଟେ। କାହା ପାଖରେ ଧନ ଥିଲେ କୁହନ୍ତି ଏହାଙ୍କ ପାଖରେ ବହୁତ ମାୟା ରହିଛି। ବାସ୍ତବରେ ମାୟା ପାଞ୍ଚ ବିକାରକୁ କୁହାଯାଉଛି, ଯାହାକୁ ରାବଣ ମଧ୍ୟ କୁହାଯାଏ। ସେମାନେ ପୁଣି 10 ମୁଣ୍ଡବାଲା ରାବଣର ଚିତ୍ର ତିଆରି କରିଦେଇଛନ୍ତି। ଏବେ ଚିତ୍ର ଥିବାରୁ ବୁଝାଯାଉଛି ଯେପରି ଅଙ୍ଗଦ ପାଇଁ ମଧ୍ୟ ଦେଖାନ୍ତି ତାଙ୍କର ପାଦ ରାବଣ ହଲାଇଲା କିନ୍ତୁ ହଲାଇ ପାରିଲା ନାହିଁ, କେବଳ ଦୃଷ୍ଟାନ୍ତ ଦେଖାଇ ଦେଇଛନ୍ତି, ବାକି ଏପରି କୌଣସି କଥା ନାହିଁ। ବାବା କହୁଛନ୍ତି ମାୟା ତୁମକୁ ଯେତେ ବି ହଲାଇଲେ ମଧ୍ୟ ତୁମେ ସ୍ଥିର ରୁହ। ରାବଣ, ହନୁମାନ, ଅଙ୍ଗଦ ଆଦି ସମସ୍ତଙ୍କର ଉଦାହରଣ ଦେଉଛନ୍ତି, ଯାହାର ଅର୍ଥ ତୁମେ ହିଁ ଜାଣିଛ। ଭ୍ରମରୀର ମଧ୍ୟ ଦୃଷ୍ଟାନ୍ତ ରହିଛି। ଭ୍ରମରୀ ଏବଂ ବ୍ରାହ୍ମଣୀ ଉଭୟଙ୍କର ରାଶି ମିଳୁଛି। ତୁମେ ବିଷ୍ଠାର କୀଟକୁ ଜ୍ଞାନ ଯୁଗ ଦ୍ୱାରା ଭୂ ଭୂ କରି ପତିତରୁ ପାବନ କରାଉଛ। ବାବାଙ୍କୁ ମନେ ପକାଇଲେ ସତୁ ପ୍ରଧାନ ହୋଇଯିବ। କଇଁଛର ଦୃଷ୍ଟାନ୍ତ ମଧ୍ୟ ରହିଛି, ଇନ୍ଦ୍ରିୟକୁ ଏକାଗ୍ର କରି ଅନ୍ତର୍ମୁଖୀ ହୋଇ ବସିଯାଇଥାଏ। ତୁମକୁ ମଧ୍ୟ ବାବା କହୁଛନ୍ତି କର୍ମ କର, ପୁଣି ଅନ୍ତର୍ମୁଖୀ ହୋଇଯାଅ, ଯେପରି ତୁମ ପାଇଁ ଏହି ସୃଷ୍ଟି ହିଁ ନାହିଁ। ସବୁ ପ୍ରକାର ହଲଚଲ ବନ୍ଦ ହୋଇଯାଉଛି, ଭକ୍ତି ମାର୍ଗରେ ବାହାର ମୁଖୀ ହୋଇଯାଉଛନ୍ତି। ଗୀତ ଗାଇବା ଏପରି କରିବା କେତେ ହଙ୍ଗାମା, କେତେ ଖର୍ଚ୍ଚ ହେଉଛି, କେତେ ମେଳା ଲାଗୁଛି, ବାବା କହୁଛନ୍ତି। ଏସବୁକୁ ଛାଡି ଅନ୍ତର୍ମୁଖୀ ହୋଇଯାଅ, ଯେପରିକି ଏହି ସୃଷ୍ଟି ହିଁ ନାହିଁ। ନିଜକୁ ଦେଖ, ମୁଁ ଯୋଗ୍ୟ ହୋଇଛି, କୌଣସି ବିକାର ହଇରାଣ କରୁନାହିଁ ତ, ମୁଁ ବାବାଙ୍କୁ କେତେ ମନେ ପକାଉଛି, ଯେଉଁ ବାବା ବିଶ୍ୱର ମାଲିକ କରାଉଛନ୍ତି, ଏପରି ବାବାଙ୍କୁ ଦିନ ରାତି ମନେ ପକାଇବା ଦରକାର। ମୁଁ ଆତ୍ମା, ସେ ମୋର ପିତା ଅଟନ୍ତି, ମନ ଭିତରେ ଏସବୁ ଚିନ୍ତନ ଚାଲିବା ଦରକାର। ମୁଁ ଏବେ ନୂଆ ଦୁନିଆର ଫୁଲ ହେଉଛି, ଅରଖ ଅଥବା ଟଗର ଫୁଲ ହେବା ଅନୁଚିତ, ମୋତେ ତ ଏକଦମ ଫୁଲମାନଙ୍କ ରାଜା, ବିଲକୁଲ ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡିବ। ମୋ ଭିତରେ କୌଣସି ଦୁର୍ଗନ୍ଧ ଯେପରି ନ ରହୁ, ଖରାପ ଖିଆଲ ଦୂର ହୋଇଯିବା ଉଚିତ। ତଳକୁ ଖସାଇବା ପାଇଁ ମାୟାର ତୁଫାନ ବହୁତ ଆସିବ, କର୍ମେନ୍ଦ୍ର ଦ୍ଵାରା କୌଣସି ବିକର୍ମ କରିବା ଅନୁଚିତ। ଏହିପରି ନିଜକୁ ପକ୍କା କରିବାକୁ ହେବ, ନିଜକୁ ସୁଧାରିବାକୁ ପଡିବ। କୌଣସି ବି ଦେହଧାରୀକୁ ମତେ ମନେ ପକାଇବାର ନାହିଁ, ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମତେ ମନେ ପକାଅ। ଶରୀର ନିର୍ବାହ ଅର୍ଥେ କର୍ମ ମଧ୍ୟ କର, ସେଥିରୁ ବି ଟାଇମ ବାହାର କରିପାରିବ। ଭୋଜନ ଖାଇବା ବେଳେ ମଧ୍ୟ ବାବାଙ୍କର ମହିମା କର, ବାବାଙ୍କୁ ମନେ ପକାଇ ଖାଇବା ଦ୍ଵାରା ଭୋଜନ ମଧ୍ୟ ପବିତ୍ର ହୋଇଯିବ। ବାବାଙ୍କୁ ନିରନ୍ତର ମନେ ପକାଇଲେ ବହୁତ ଜନ୍ମର ପାପ କଟିଯିବ ଏବଂ ତୁମେ ସତୁ ପ୍ରଧାନ ହୋଇଯିବ। ଦେଖିବା ଉଚିତ କେତେ ଖାଣ୍ଟି ସୁନା ହୋଇଛି, ଆଜି କେତେ ଘଣ୍ଟା ବାବାଙ୍କ ସ୍ମୃତିରେ ରହିଲି, କାଲି 3 ଘଣ୍ଟା ୟାଦ ରହିଲି, ଆଜି 2 ଘଣ୍ଟା ରହିଲି, ତେବେ ଆଜି ଘାଟା ହୋଇଗଲା। ପତନ ଏବଂ ଉତ୍ଥାନ ହୋଇ ଚାଲିବ, ଯାତ୍ରାରେ ଗଲେ କେଉଁଠି ଉଠାଣି କେଉଁଠି ଗଡାଣି ହୋଇଥାଏ, ତୁମର ଅବସ୍ଥା ମଧ୍ୟ ତଳ ଉପର ହେଉଛି। ନିଜ ଖାତା ଦେଖିବା ଉଚିତ, ମୁଖ୍ୟ ହେଉଛି ୟାଦର ଯାତ୍ରା, ଭଗବାନ ବାଚ ଅଟେ ତ ନିଶ୍ଚୟ ପିଲାମାନଙ୍କୁ ହିଁ ପଢାଇବେ, ସାରା ଦୁନିଆକୁ କିପରି ପଢାଇବେ। ବାସ୍ତବରେ ଭଗବାନ କାହାକୁ କୁହାଯିବ, କୃଷ୍ଣ ତ ସରଧାରୀ ଅଟନ୍ତି, ଭଗବାନ ତ ନିରାକାର ପରମ ପିତା ପରମାତ୍ମାଙ୍କୁ କୁହାଯାଉଛି। ନିଜେ କହୁଛନ୍ତି ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି, ବ୍ରହ୍ମାଙ୍କର ବୃଦ୍ଧ ଶରୀର ବୋଲି ମଧ୍ୟ ଗାୟନ ରହିଛି। ବୁଢାମାନଙ୍କର ତ ଧଳା ନିଶ ଦାଢି ହୋଇଥାଏ ନା, ଅନୁଭବୀ ଆତ୍ମା ବି ଦରକାର ନା, ଛୋଟ ପିଲାର ଶରୀରରେ କଣ ପ୍ରବେଶ କରିବ କି? ନିଜେ ହିଁ କହୁଛନ୍ତି ମତେ କେହି ଜାଣିନାହାନ୍ତି, ସେ ହେଉଛନ୍ତି ସୁପ୍ରିମ ଗଡ୍ ଫାଦର ଅଥବା ସୁପ୍ରିମ ସୁଲ। ତୁମେ ମଧ୍ୟ 100% ପବିତ୍ର ଥିଲ, ଏବେ 100% ଅପବିତ୍ର ହୋଇଯାଇଛ। ସତ୍ୟ ଯୁଗରେ 100% ପବିତ୍ରତା ଥିଲା, ତେଣୁ ଶାନ୍ତି ଏବଂ ସମ୍ପତ୍ତି ମଧ୍ୟ ଥିଲା। ମୁଖ୍ୟ ହେଉଛି ପବିତ୍ରତା। ଦେଖୁଛ ମଧ୍ୟ ଯେଉଁମାନେ ପବିତ୍ର ସେମାନଙ୍କ ସମ୍ମୁଖରେ ଅପବିତ୍ର ମୁଣ୍ଡ ନୁଆଉଛନ୍ତି, ତାଙ୍କର ମହିମା ଗାନ କରନ୍ତି। ସନ୍ନ୍ୟାସୀ ମାନଙ୍କ ଆଗରେ ଏଭଳି କଦାପି କହିବେ ନାହିଁ ଯେ ଆପଣ ସର୍ବଗୁଣ ସମ୍ପନ୍ନ, ଆମେ ନିଜ ପାପି ଅଟୁ। ଦେବତା ମାନଙ୍କ ଆଗରେ ଏହିପରି କହିଥାନ୍ତି। ବାବା ବୁଝାଇଛନ୍ତି କୁମାରୀକୁ ସମସ୍ତେ ମୁଣ୍ଡିଆ ମାରିଥାନ୍ତି, ପରେ ବିବାହ କଲେ ସେ ସମସ୍ତଙ୍କୁ ମୁଣ୍ଡିଆ ମାରିଥାଏ, କାହିଁକି ନା ବିକାରୀ ହୋଇଯାଇଛି ନା। ଏବେ ବାବା କହୁଛନ୍ତି ତୁମେ ନିର୍ବିକାରୀ ହେଲେ ଅଧାକଳ୍ପ ନିର୍ବିକାରୀ ହୋଇ ରହିବ। ଏବେ 5 ବିକାର ରାଜ୍ୟ ହିଁ ସମାପ୍ତ ହେଉଛି, ଏହା ମୃତ୍ୟୁ ଲୋକ, ତାହା ଅମର ଲୋକ ଅଟେ। ଏବେ ତୁମେ ଆତ୍ମାମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି, ବାବା ହିଁ ଦେଉଛନ୍ତି, ତିଳକ ମଧ୍ୟ ମସ୍ତକରେ ଦେଇଥାନ୍ତି। ଏବେ ଆତ୍ମାକୁ ଜ୍ଞାନ ମିଳୁଛି, କାହା ପାଇଁ? ତୁମେ ନିଜେ ନିଜକୁ ରାଜତିଳକ ଦିଅ। ଯେପରି ବାରିଷ୍ଟରି ପଢିଥାନ୍ତି ତ ପାଠ ପଢି ନିଜକୁ ନିଜେ ବାରିଷ୍ଟର ବାରିଷ୍ଟର ତିଳକ ଦେଇଥାନ୍ତି। ପଢିବେ ତ ତିଳକ ମିଳିବ, ଆଶୀର୍ବାଦ ଦ୍ଵାରା ମିଳିବ ନାହିଁ। ଯଦି ଶିକ୍ଷକ ସମସ୍ତଙ୍କ ଉପରେ କୃପା କରିବେ ତେବେ ତ ସମସ୍ତେ ପାସ୍ ହୋଇଯିବେ। ପିଲାମାନେ ନିଜ ନିଜକୁ ରାଜତିଳକ ଦେବା ଉଚିତ। ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ଚକ୍ରକୁ ମନେ ପକାଇବା ଦ୍ଵାରା ଚକ୍ରବର୍ତ୍ତୀ ମହାରାଜା ହୋଇଯିବ। ବାବା କହୁଛନ୍ତି ତୁମକୁ ରାଜାମାନଙ୍କର ରାଜା କରାଉଛି। ଦେବୀ ଦେବତା ମାନେ ଡବଲ ମୁକୁଟ ଧାରି ହୋଇଥାନ୍ତି। ପତିତ ରାଜାମାନେ ମଧ୍ୟ ତାଙ୍କର ପୂଜା କରିଥାନ୍ତି। ତୁମମାନଙ୍କୁ ପୂଜାରୀ ରାଜାମାନଙ୍କ ଠାରୁ ମଧ୍ୟ ଉଚ୍ଚ କରାଉଛନ୍ତି। ଯିଏ ବହୁତ ଦାନ ପୁଣ୍ୟ କରିଥାନ୍ତି ସେମାନେ ରାଜାମାନଙ୍କ ପାଖରେ ଜନ୍ମ ନେଇଥାନ୍ତି, କାହିଁକି ନା ଶ୍ରେଷ୍ଠ କର୍ମ କରିଛନ୍ତି। ଏବେ ତୁମକୁ ଏଠାରେ ଅବିନାଶୀ ଜ୍ଞାନ ଧନ ମିଳୁଛି, ତାହାକୁ ଧାରଣ କରି ପୁଣି ଦାନ କରିବାକୁ ହେବ। ଏହା ହେଉଛି ରୋଜଗାରର ପନ୍ଥା। ଶିକ୍ଷକ ମଧ୍ୟ ଶିକ୍ଷାର ଦାନ କରିଥାନ୍ତି। ସେ ପାଠ ପଢା ହେଉଛି ଅଳ୍ପ କାଳ ପାଇଁ, ବିଲାତରୁ ପାଠ ପଢି ଆସୁଛନ୍ତି, ଆସିବା ପରେ ହାର୍ଟ ଫେଲ୍ ହୋଇଗଲେ ପାଠ ମୂଲ୍ୟହୀନ ହୋଇଯିବ, ବିନାଶୀ ହୋଇଗଲା ନା, ସବୁ ପରିଶ୍ରମ ବୃଥା ହୋଇଗଲା। ତୁମ ପରିଶ୍ରମ ଏପରି ବ୍ୟର୍ଥ ଯାଇପାରିବ ନାହିଁ। ତୁମେ ଯେତେ ଭଲ ପଢିବ ଏକୋଇଶ ଜନ୍ମ ପାଇଁ ତୁମର ପାଠ ପଢା ବଜାୟ ରହିବ, ସେଠାରେ ଅକାଳ ମୃତ୍ୟୁ ହେବ ନାହିଁ। ଏହି ପାଠ ପଢାକୁ ସାଥିରେ ନେଇଯିବ ବାବାଙ୍କ ପରି। ଏବେ ତୁମକୁ ମଧ୍ୟ କଲ୍ୟାଣକାରୀ ହେବାକୁ ପଡିବ, ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ। ବାବା ତ ବହୁତ ଭଲ ରାୟ ଦେଉଛି, ଗୋଟିଏ କଥା ହିଁ ବୁଝା ଯେ ସର୍ବଶ୍ରେଷ୍ଠ ଶିରୋମଣି ଶ୍ରୀମଦ ଭଗବତ ଗୀତାର ଏତେ ମହିମା କାହିଁକି ରହିଛି। ଭଗବାନଙ୍କର ମତ ହିଁ ଶ୍ରେଷ୍ଠ ଅଟେ। ବାସ୍ତରେ ଭଗବାନ କାହାକୁ କୁହାଯିବ, ଭଗବାନ ତ ହେଉଛନ୍ତି ଏକ, ସେ ହେଉଛନ୍ତି ନିରାକାର, ସବୁ ଆତ୍ମାମାନଙ୍କର ପିତା, ସେଥିପାଇଁ ପରସ୍ପର ଭାଇ ଭାଇ ବୋଲି କହିଥାନ୍ତି। ପୁଣି ଯେବେ ବ୍ରହ୍ମାଙ୍କ ଦ୍ଵାରା ନୂଆ ସୃଷ୍ଟି ରଚନା କରୁଛନ୍ତି, ଭାଇ ଭଉଣୀ ହୋଇଯାଉଛନ୍ତି। ବର୍ତ୍ତମାନ ସମୟରେ ତୁମେ ଭାଇ ଭଉଣୀ ହେଉଥିବାରୁ ପବିତ୍ର ରହିବାକୁ ପଡିବ। ଏହା ହେଉଛି ଯୁକ୍ତି। ବିକାରୀ ଦୃଷ୍ଟି ଏକଦମ ଦୂର ହୋଇଯାଉ, ଧ୍ୟାନ ରଖିବାକୁ ହେବ। ମୋ ଆଖି କେଉଁଠି ମତୁଆଲା ତ ହୋଇନାହିଁ, ବଜାରରେ ଚଣା ଦେଖି ଖାଇବା ପାଇଁ ମନ ହେଉନାହିଁ ତ, ଏପରି ବହୁତଙ୍କର ମନ ହୋଇଥାଏ, ପୁଣି ଖାଇଥାନ୍ତି ମଧ୍ୟ। ବ୍ରାହ୍ମଣୀ ଅଟନ୍ତି, କୌଣସି ଭାଇଙ୍କ ସାଥିରେ ବାହାରକୁ ଗଲେ ସେ ଖାଇଥାନ୍ତି, ସେ କହିଥାନ୍ତି ଚଣା ଖାଇବ, କୁହନ୍ତି ଥରେ ଖାଇଦେଲେ କଣ ଖରାପ ହୋଇଯିବ କି। ଯେଉଁମାନେ ଧାରଣାରେ ଦୁର୍ବଳ ଥାନ୍ତି ସେ ତୁରନ୍ତ ଖାଇ ଦେଇଥାନ୍ତି। ଏ ସମ୍ବନ୍ଧରେ ଶାସ୍ତ୍ରରେ ମଧ୍ୟ ଦୃଷ୍ଟାନ୍ତ ରହିଛି, ଏପରି କାହାଣୀ ବସି ଗଢିଛନ୍ତି। ବାକି ସବୁ ଏହି ସମୟର କଥା ଅଟେ। ତୁମେ ସମସ୍ତେ ହେଉଛ ସୀତା, ତୁମକୁ ବାବା କହୁଛନ୍ତି ଏକମାତ୍ର ବାବାଙ୍କୁ ମନେ ପକାଅ, ତେବେ ପାପ କଟିଯିବ, ବାକି ଆଉ କୌଣସି କଥା ନାହିଁ। ଏବେ ତୁମେ ଜାଣୁଛ ଯେ ରାବଣ କୌଣସି ଏଭଳି ମନୁଷ୍ୟ ନୁହେଁ, ବିକାରର ପ୍ରବେଶତା ହେଉଥିବାରୁ ରାବଣ ସମ୍ପ୍ରଦାୟ କୁହାଯାଉଛି। କେହି କେହି ଯଦି ଏପରି କାମ କରନ୍ତି ତେବେ କୁହନ୍ତି ତୁମେ ତ ହେଉଛ ଅସୁର, ତୁମର ଆସୁରୀ ଚଳଣୀ ଅଟେ। ବିକାରୀ ସନ୍ତାନ ମାନଙ୍କୁ କୁହାଯାଏ ତୁମେ ତ କୁଳର କଳଙ୍କ ଅଟ। ଏଠାରେ ପୁଣି ବେହଦର ବାବା କହୁଛନ୍ତି ତୁମକୁ ମୁଁ କଳାର ଗୋରା କରାଉଛି, ପୁଣି ତୁମେ କଳା ମୁହଁ କରୁଛ, ପ୍ରତିଜ୍ଞା କରି ପୁଣି ବିକାରୀ ହୋଇଯାଉଛ, କଳାରୁ ଅଧିକ କଳା ହୋଇଯାଉଛନ୍ତି, ସେଥିପାଇଁ ପଥର ବୁଦ୍ଧି କୁହାଯାଉଛି। ପୁଣି ଏବେ ତୁମେ ପାରସ ବୁଦ୍ଧି ହେଉଛ, ତୁମର ଉତ୍ଥାନ କଳା ହେଉଛି। ବାବାଙ୍କୁ ଚିହ୍ନିଲେ ଏବଂ ବିଶ୍ୱର ମାଲିକ ହେଲେ, ଏଥିରେ ସଂଶୟର କୌଣସି କଥାଏ ନାହିଁ। ବାବା ହେଉଛନ୍ତି ସ୍ୱର୍ଗ ସ୍ଥାପନକାରୀ ପିତା, ତେବେ ନିଶ୍ଚୟ ପିଲାମାନଙ୍କ ପାଇଁ ସ୍ୱର୍ଗର ଉପହାର ଆଣିବେ ନା। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କଣ କରୁଥିବେ, ବ୍ରତ ଆଦି ରଖୁଥିବେ। ବାସ୍ତବରେ ବିକାର ତ୍ୟାଗ ପାଇଁ ରଖିବା ଦରକାର, ବିକାରଗ୍ରସ୍ତ ହେବା ଅନୁଚିତ। ଏହିଥିରେ ହିଁ ତୁମେ ଆଦି ମଧ୍ୟ ଅନ୍ତ ଦୁଃଖ ପାଉଛ। ଏବେ ଏହି ଗୋଟିଏ ଜନ୍ମ ପବିତ୍ର ହୁଅ, ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଠିଆ ହୋଇଛ। ତୁମେ ଦେଖିବ ସତ୍ୟ ଯୁଗରେ ଭାରତରେ 9 ଲକ୍ଷ ରହିବେ, ପୁଣି ଶାନ୍ତି ହୋଇଯିବ। ଅନ୍ୟ ଧର୍ମ ହିଁ ରହିବ ନାହିଁ ଯାହା ଦ୍ଵାରା ତାଳି ବାଜିବ। ଏକ ଧର୍ମର ସ୍ଥାପନା ବାକି ଅନେକ ଧର୍ମର ବିନାଶ ହୋଇଯିବ। ଆଚ୍ଛା ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ। ଅବିନାଶୀ ଜ୍ଞାନ ଧନକୁ ନିଜ ଭିତରେ ସ୍ୱୟଂ ଧାରଣ କରି ପୁଣି ଦାନ କରିବାକୁ ହେବ। ପାଠ ପଢା ଦ୍ଵାରା ନିଜ ନିଜକୁ ରାଜତିଳକ ଦେବାକୁ ହେବ, ବାବାଙ୍କ ଭଳି କଲ୍ୟାଣକାରୀ ମଧ୍ୟ ହେବାକୁ ପଡିବ। 2 ନମ୍ବର ଖାଦ୍ୟ ପାନୀୟରେ ପୁରା ପୁରା ସଂଯମ ରଖିବାକୁ ହେବ। ଆଖି କେବେ ହେଲେ ବି ଧୋକା ନ ଦେଉ ଏଥିପ୍ରତି ଧ୍ୟାନ ଦେବାକୁ ହେବ। ନିଜକୁ ସୁଧାରିବାକୁ ପଡିବ। କର୍ମେନ୍ଦ୍ରିୟ ଦ୍ଵାରା କୌଣସି ପ୍ରକାର ବିକର୍ମ କରିବାର ନାହିଁ ବରଦାନ। ମାନସିକ ଶକ୍ତିର ଅନୁଭବ ଦ୍ଵାରା ବିଶାଳ କାର୍ଯ୍ୟରେ ସଦା ସହଯୋଗୀ ହୁଅ। ପ୍ରବୃତ୍ତିକୁ ତମ ଗୁଣୀ ଆତ୍ମା ମାନଙ୍କର ଭାଇବ୍ରେସନ ଅର୍ଥାତ ସଂକଳ୍ପର ପ୍ରକମ୍ପନକୁ ପରିବର୍ତ୍ତନ କରିବା ତଥା ହଣାକଟା ହେବା ଭଳି ବାତାବରଣ ବା ଭାଇବ୍ରେସନରେ ନିଜକୁ ସୁରକ୍ଷିତ ରଖିବା, ଅନ୍ୟ ଆତ୍ମା ମାନଙ୍କୁ ସହଯୋଗ ଦେବା, ନୂଆ ସୃଷ୍ଟିରେ ନୂଆ ରଚନାର ଯୁଗବଳ ଦ୍ଵାରା ଆରମ୍ଭ କରିବା, ଏହିସବୁ ବିଶାଳ କାର୍ଯ୍ୟ କରିବା ପାଇଁ ମାନସିକ ଶକ୍ତି ବା ଶ୍ରେଷ୍ଠ ସଂକଳ୍ପ ଶକ୍ତିର ଆବଶ୍ୟକତା ରହିଛି। ତେଣୁ ମାନସିକ ଶକ୍ତି ଆଧାରରେ ହିଁ ନିଜର ଅନ୍ତଃସମ ସୁଖମ ହେବ। ତେବେ ମାନସିକ ଶକ୍ତିର ଅର୍ଥ ହେଲା ଶ୍ରେଷ୍ଠ ସଂକଳ୍ପର ଶକ୍ତି ଏବଂ ଏକମାତ୍ର ଜଣଙ୍କ ସହିତ ବୁଦ୍ଧିର ତାର ଯୋଡି ହୋଇ ରହିଥିବ। ଏବେ ଏହାର ଅନୁଭବୀ ହୁଅ, ତେବେ ଯାଇ ବେହଦର କାର୍ଯ୍ୟରେ ସହଯୋଗୀ ହୋଇ ବେହଦ ବିଶ୍ୱର ରାଜ୍ୟ ଅଧିକାରୀ ହୋଇପାରିବ। ସ୍ଲୋଗାନ ନିର୍ଭୟତା ଏବଂ ନମ୍ରତା ହିଁ ଯୋଗୀ ବା ଜ୍ଞାନୀ ଆତ୍ମା ମାନଙ୍କର ସ୍ୱରୂପ ଅଟେ। ସ୍ଲୋଗାନ ବାକିଲେ ନିର୍ଭୟତା ଏବଂ ନମ୍ରତା ହିଁ ଯୋଗୀ ବା ଜ୍ଞାନୀ ଆତ୍ମା ମାନଙ୍କର ସ୍ୱରୂପ ଅଟେ। ଅବ୍ୟକ୍ତି ସାରା ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ। ପରମାତ୍ମ ସ୍ନେହ ମଧ୍ୟ ଆନନ୍ଦମୟ ଝୁଲଣା, ଏହି ସୁଖଦାୟୀ ଝୁଲଣାରେ ଝୁଲିବା ସହିତ ଯଦି ସର୍ବଦା ପରମାତ୍ମ ସ୍ନେହରେ ଲଭଲିନ ହୋଇ ରହିଥିବ ତେବେ କେବେ ବି କୌଣସି ପରିସ୍ଥିତି ବା ମାୟାର ହଲଚଲ ଆସିପାରିବ ନାହିଁ। ତେବେ ପରମାତ୍ମାଙ୍କର ସ୍ନେହ ଅସରନ୍ତି ମଧ୍ୟ ଅଟେ ଏବଂ ଅଟଳ ମଧ୍ୟ ଅଟେ ଏବଂ ଏତେ ମାତ୍ରା ରହିଛି ଯାହାକି ସମସ୍ତଙ୍କୁ ପ୍ରାପ୍ତ ହୋଇପାରିବ। କିନ୍ତୁ ପରମାତ୍ମାଙ୍କ ଠାରୁ ସ୍ନେହ ପ୍ରାପ୍ତ କରିବାର ଅଧିକାରୀ ହେଲା ନିଆରା ହେବା। ଯେତେବେଳେ ତୁମେ ସବୁଥିରୁ ନିଆରା ହୋଇଯିବ ସେହି ଅନୁସାରେ ପରମାତ୍ମ ସ୍ନେହର ଅଧିକାର ପ୍ରାପ୍ତ ହୋଇ ଚାଲିବ। ଓମ୍ ଶାନ୍ତି।